Devaya
Om Namo Bhagavate Vasudevaya
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 Srimad Bhagavatam Tritiya Skanda Tritiya Adhyaya Prakati अन्नं चरुरसं तेभ्यो दत्त्वा भगवदर्पणं गोविप्रार्था सवह सुराहा प्रणेमोर भुवि मूर्धवि अन्नं चोरुरसं देभ्यो दत्त्वा भगवदर्पणं दत्त्वा भगवदर्पणं गोविप्रार्था सवसुरः प्रणिमोर्भुवि मूर्धवि
भगवदर्पणम्
प्रणिमोर्भुविमूर्धवि बहुरसयुक्त तेभ्य ब्राह्मण मानको दत्वा दान करिवा परे भगवत अर्पणम जहा प्रथमे भगवान को अर्पित होता गो गाभी विप्र ब्राह्मण अर्थ उद्देश्य रे आसव जीवन उद्देश्य सुराहा वीर जादव गण प्रणिमु प्रणाम कले भूमि भूमि स्पर्श करे मूर्धवि नष्ट करे ब्राह्मण को भगवान को अर्पित होता बहु रसयुक्त अन्न प्रदान पूर्वक गो ब्राह्मणिक जीवन से वीर जादव गण भूमि मस्तक लगाई से ब्राह्मण मान को प्रणाम जनइले शिल्पोपाद महाराज को संधि जदुवंशधर गण जादव गण प्रभास नामक तीर्थस्थान जो आचरण प्रकाश कले अत्यंत उन्नत सभ्य और संस्कृत आचरण पुनः मानव जीवन पूर्ण सिद्धि सूचक मानव जीवन पूर्ण सिद्धि गोरक्षा ब्राह्मण संस्कृति रक्षा एवं सर्वोपरि एक शुद्ध भगवत भक्त होगा सभ्यतार ये तीनों धारा उपर निर्भर करे भगवत भक्त नहले कहीं के बेले मानव जीवन सफलता हासिल करे ना जन्म मृत्यु जरा व्याधि शून्य चीज जगत को उन्नीत हेले मानव जीवन सफलता हासिल करा जाए मानव जीवन ताकि परम सिद्धि लक्ष्य बा सिद्धि व्यतिरेक तथाकृत भौतिक सुख संपद भौतिक अभिवृद्धि जीवन परम लक्ष्य साधन कराए ना बर तथाकृत भौतिक सुख संपद उपभोग मानव जीवन में केवल असफलता ही आनी दिए जो खाद्य भगवान को अर्पित न होता है ब्राह्मण और वैष्णव मान स्वीकार करते ना भगवान को अर्पित खाद्य को भक्तगण भगवान प्रसाद व कृपा रूप से ग्रहण करती मानव हो मानवता प्राणी हो समस्त भगवान ही खाद्य जोगाती मानव यह भल भाव जाणी रखा उचित जे धन चाउल गहम आदि शस्य शाग सब्जी दुग्ध जल आदि सब प्रकार खाद्य सामग्री जीवन प्रधान आवश्यक पदार्थ समूह भगवान ही जोगाउछन्ति ए सबू भगवत प्रदत्त वस्तु व सामग्री अटे एवं ए प्रकार खाद्य सामग्री कौन जड़ वैज्ञानिक गवेषणागार कि मानविक प्रचेषा स्थापित कल कारखाना उत्पादित हो ना जो श्रेणी लोक मैंने बुद्धिमान से ब्राह्मण कह जाए जो मैंने अद्वैतत्व भगवान को उपलब्धि करैष्णव कह जाए किंतु उभय ब्राह्मण और वैष्णव से खाद्य ग्रहण करती जहाँ यज्ञ प्रसाद अटे यज्ञ पुरुष अटे व्यवहूत अवशेष प्रसाद अटे यज्ञ पुरुष भगवान विष्णु प्रतिविधान निमित्त यज्ञानुष्ठान कराए भगवद गीता 3 अध्याय 13 श्लोक कहुई जो व्यक्ति यज्ञ अवशिष्ट पदार्थ प्रसाद रूप से ग्रहण कै से समस्त पापकर्म प्रतिक्रिया मुक्त हो जाए एवं जे निजर शरीर रक्षापी निज इंद्र प्रीति खाद्य रंधन करे ग्रहण करे से समस्त पाप ही ग्रहण करे जहाँफल से केवल दुख ही पाए जादवगण प्रभास तीर्थ से ब्राह्मण मान को अर्पण करने निमित्त जो खाद्य पदार्थ प्रस्तुत करते प्रथम भगवान को ही अर्पण करा भूमि में मस्तक लगाई ब्राह्मण मान को प्रणाम जनइले जादवगण कि वैदिक ज्ञान समृद्ध जेकोसी पर वंश यही प्रकार मानव जीवन परिपूर्णता लाभ करने निमित्त तालीम नहीं था यह हूँ विभिन्न वर्ण व आश्रम मध्य परस्पर पूर्ण सहयोगिता यह प्रकार सहयोगिता वैदिक ज्ञान समृद्ध वंश व परिवार मध्य देखा जाए उरु रसन शब्द मध्य अर्थपूर्ण अटे धान गहम आदि शस्य शाग सब्जी और दुग्ध सम्मिश्रण से सह सुस्वादु खाद्य प्रस्तुत करे यह सब खाद्य पदार्थ सत्व गुण रही हेतु भगवान को अर्पण करा जाए पारे भगवद गीता 9 अध्याय 26 श्लोक में भगवान कहते भक्ति रे पत्र पुष्प फल और त्वय जल व दुग्ध दले से ग्रहण करती भक्ति अर्पण कले ही भगवान ग्रहण करती भगवान कौन सी वस्तु अर्पण करने केवल भक्ति ही दरकार भगवान भरोसा दे कहते भक्तगण जो खाद्य भक्ति अर्पण करती से निश्चिंत रूप से ग्रहण करती तेणु सब दिग्व विचार कले आम जापर ये जादवगण उपयुक्त तालीम प्राप्त सभ्य व्यक्ति थे से ब्रह्मषि मान द्वारा अभिशप्त हेले केवल भगवान को इच्छा जो है यद्वारा समस्त को यही शिक्षा दिगला जे कहीं केवल ब्राह्मण और वैष्णव मान को अवमानना करवा उचित नुहे से व्यंग विद्रोप करवा उचित नुहे ये घटना द्वारा समस्त को यह विषय चेतावनी दिजाऊे इस भाव में श्रीमद्भागवत तृतीय स्कंदर वृंदावन बिहार भगवान का लीला शिष्य का तृतीय अध्याय भक्ति वेदांत भाष्य शेष है सर्वप्रथमे अगस्त महाराज हमारे कांग्रेस डिपार्टमेंट मुख्य तथा समस्त भक्त सदानंद मातृवृंद को आम आज रविवार भागवत कार्यक्रम को स्वागत जनावतु विशेष भाव में अभिनंदन प्रभु आमको जो ये कार्यक्रम करने को सुजोग देते से आम तक अभिनंदन ज्ञापन करठारे आम प्राय पड़ू आम आसनु आगु यम मध्यम ये सुजोग मिलला आम एठारे भगवान नाम प्रचार कले तेणु आम गोपाण प्रभु आम जो आसलु डेरी आसलु आम जो जाऊ संकीर्तन जोदापी से कहले आम भागवत किसी नहीं जा भगवद गीता आम चारिखंड आसलू भावी आम क्या दवा कि भगवान व्यवस्था दुई खंड बही मुझे तेनाली भगवान अचिंत लीला ଆମେ ଆମର ଚିନ୍ତା ବଳରେ ଆମର ବୁଦ୍ଧି ଶକ୍ତି ବଳରେ ଅଚିନ୍ତ ଖୋଳୁଛେ ଭାବା ନ ତାଂ ତର୍କେଣ ଦୂରେ ଆମର ଚିନ୍ତା ଶକ୍ତିର ବାହାରେ ଭଗବାନଙ୍କ କଥା ଅଦ୍ଭୁତ କାର୍ଯ୍ୟ ଭଗବାନଙ୍କର ଅଦ୍ଭୁତ କର୍ମା ସେ ଅଦ୍ଭୁତ କର୍ମ ଭଗବାନଙ୍କର ଯୋଉ ବୃନ୍ଦାବନ ଲୀଳା ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ସବୁ ସଂଗଠିତ ହେଇଥିଲା 125 ବର୍ଷ କାଳ କେତେ ଜଣ କହନ୍ତି 129 ବର୍ଷ କାଳ ଲୀଳା କରିଥିଲେ ଭଗବାନ 5000 ବର୍ଷ ତଳେ 2500 ବର୍ଷ ତଳେ ଏଠି ମଧ୍ୟ ଗୋଟେ ଲୀଳା ହେଇଥିଲା ଶିଶୁପାଳଗଡ଼ ଏଠି ଯୋଉ ରହିଛି ଦୟାନଦୀ ଦୟା ନଦୀ ଦୟା କରୁଛନ୍ତି ପ୍ରକୃତ ନଦୀ ହିଁ ଆମକୁ ଦୟା କରୁଛନ୍ତି ଜଳ ହିଁ ଜୀବନ ତାଙ୍କ ନାମ ହେଉଛି ଦୟା 2200 ବର୍ଷ ତଳେ ଏଠି ଯୋଉ ଯୁଦ୍ଧ ହେଇଥିଲା କଳିଙ୍ଗ ଯୁଦ୍ଧ ଅଶୋକ ଏଇଠି ପରିବର୍ତ୍ତିତ ହେଇଥିଲେ ଯେଉଁ ଶିଶୁପାଳଗଡ଼ ତାର ସାକ୍ଷୀ ଆମେ ଇତିହାସରେ ଦେଖିଲେ ଦେଖିବା ଏଇ ଶିଶୁପାଳଗଡ଼ ଏଇ ପାଖରେ ଅଛନ୍ତି 16 ଖମ୍ବ ରହିଛନ୍ତି ଆମେ ଯାଇଥିଲୁ ସେଠୁ ଦେଖିବା ପାଇଁ ପ୍ରଭୁ ସହିତ ଧର୍ମାଶୋକ ହେଲେ ତେଣୁ ଏ ଭୁବନେଶ୍ୱର ଏ ଇତିହାସ ସବୁ ରହିଛି ବହୁତ ଇତିହାସ ରହିଛି ଭୁବନରେ ଈଶ୍ୱର ଏଠି ରହିଛନ୍ତି କ୍ଷେତ୍ରପାଳ ଶଙ୍ଖ କ୍ଷେତ୍ରର କ୍ଷେତ୍ରପାଳ ଏଇଠି ରହୁଛନ୍ତି ଶିବଜୀ ତେଣୁ ସେଇ ଭଗବାନ ଯେତେବେଳେ 5000 ବର୍ଷ ତଳେ ବୃନ୍ଦାବନ ସବୁ ଲୀଳା କରୁଥିଲେ ତାଙ୍କ ଲୀଳା 10ମ ସ୍କନ୍ଧରେ ବର୍ଣ୍ଣନା କରାଯିବ 90 ଅଧ୍ୟାୟରେ ବର୍ଣ୍ଣନା କରାଯିବ ସୁଖଦେବ ଗୋସ୍ୱାମୀ 3-4 ଶ୍ଳୋକରେ ନବମ ଅଧ୍ୟାୟର ଅନ୍ତିମ ଯୋଉ 24 ଅଧ୍ୟାୟ ରହିଛି 9ମ ସ୍କନ୍ଧର 3-4 ଶ୍ଳୋକରେ ଭଗବାନ ଲୀଳାକୁ ସବୁ ବର୍ଣ୍ଣନା କରିଦେଲେ କିନ୍ତୁ ସୁଖଦେବ ଗୋସ୍ୱାମୀ ସେତେ ପରିତୃପ୍ତ ହେଲେ ନାହିଁ ସେ କହିଲେ ଗୁରୁଦେବ ଏ ଭଗବାନଙ୍କ ଲୀଳା ସୋମବଂଶ ଏବଂ ଚନ୍ଦ୍ରବଂଶର ଲୀଳା ସବୁ ବର୍ଣ୍ଣନା କଲେ ଭାଗବତ 9ମ ସ୍କନ୍ଧରେ ଚନ୍ଦ୍ରବଂଶରେ ଯୋଉ ଭଗବାନଙ୍କ ଲୀଳା ବର୍ଣ୍ଣନା କଲେ ବହୁତ ସଂକ୍ଷେପରେ ବର୍ଣ୍ଣନା କଲେ ତାକୁ ବିସ୍ତାର କରନ୍ତୁ ତେଣୁ 90 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି 10ମ ସ୍କନ୍ଧରେ ଆମେ ସେସବୁ ଶ୍ରବଣ କରିବା ଭାଗବତ ଆମର ମନ୍ଦିରରେ ମଧ୍ୟ 10ମ ସ୍କନ୍ଧ ବର୍ତ୍ତମାନ ଚାଲିଛି 20 ଅଧ୍ୟାୟ ଚାଲିଛନ୍ତି ତେଣୁ ଏଇ ଯୋଉ ଉଦ୍ଧବ ବିଦ୍ରୋହ ସମ୍ବାଦରେ ଆମେ 10ମ ସ୍କନ୍ଧର ସଂକ୍ଷେପ ବର୍ଣ୍ଣନା ପ୍ରାପ୍ତ ହେବା ଭଗବାନଙ୍କ ଲୀଳା ସବୁ ହେଇଥିଲା ସେ ଲୀଳାକୁ ଏଇ ଯୋଉ ଲୀଳା ବର୍ତ୍ତମାନ ବର୍ଣ୍ଣନା କରାଯାଉ ଯଦୁବଂଶ ଧ୍ୱଂସ 11ମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇ ଲୀଳାଟି ଆସିବ ଆମେ ଗତ ରବିବାର ଆଲୋଚନା କରିଥିଲେ ଏଥିରେ ବସ୍ତୁ ମୁଁ ପ୍ରସ୍ତୁତ ନଥିଲି କିନ୍ତୁ ଯାହା ହେଉ ପ୍ରଭୁ କହିବାରୁ ମୁଁ କିଛି କହିବା ପାଇଁ ପ୍ରୟାସ ହେଇଛି ତେଣୁ ଏଇ ଯୋଉ ଯଦୁବଂଶ ଧ୍ୱଂସ ଆମେ କହିଥିଲୁ ଗତ ରବିବାର ଇଏ ହେଉଛି ମାୟାମୟ ଲୀଳା ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ ସମସ୍ତେ ଭାବିବେ ଯାଦବ ମାନେ ଏଇଭଳି ଭାବରେ ଧ୍ୱଂସ ହେଲେ କିନ୍ତୁ ଏଇଟା ଭଗବାନଙ୍କର ମାୟାମୟିତ ଲୀଳା ତେଣୁ ଏ ଲୀଳା ଯୋଉ ହେଇଛି ଯାଦବ ମାନେ ସେମାନେ କାହିଁକି ତାଙ୍କ ଭିତରେ ଧ୍ୱଂସ ହେବେ ତାଙ୍କ ଭିତରେ ଫାଇଟିଂ କରିବେ କଳହ କରିବେ ଏଇଠି ବର୍ଣ୍ଣନା କରାଯାଉଛି କେମିତି ଜଣେ ଆର୍ଯ୍ୟ ସଭ୍ୟତାରେ କେମିତି ଜୀବନରେ ଶାନ୍ତିପୂର୍ଣ୍ଣ ଭାବରେ ରହିବା ସେଇଟା ଶିକ୍ଷା ଦିଆଯାଏ କିନ୍ତୁ ଏ ଭଗବାନଙ୍କ ଲୀଳା ସେମାନେ ତାଙ୍କର ଧାମକୁ ଯିବେ ଦେବଲୋକକୁ ଯିବେ ସେମାନେ ତେଣୁକରି ଏଇ ଲୀଳାଟି ସଂଗଠିତ ହେଇଥିଲା ତେଣୁ ଭଗବାନ ଚାହିଁଥିଲେ ମଧ୍ୟ ଏଇ ଯୋଉ ଅଭିଶାପ ମିଳିଥିଲା ଯାଦବମାନଙ୍କୁ ବିଶେଷ ଭାବରେ ସାମ୍ବ ଯେତେବେଳେ ଗୋଟିଏ କନ୍ୟା ବେଶରେ ଆସିଥିଲେ ଯୋଉ ମୁନି ଋଷିମାନେ ତାଙ୍କୁ ଅଭିଶାପ ଦେଇଥିଲେ କୁଶଳଂ ମୂଳ ନାଶନ ଜନୟତିବ ମନ୍ଦା ଏ ମୂର୍ଖମାନେ ତାପରେ ସେ ଯୋଉ ପିଲାର ଗର୍ଭରୁ ଯାହାଥିବ ଗୋଟେ ମୂଷଳ ଯେଉଁ ମୂଷଳ ତମ କୂଳକୁ ନାଶ କରିବ ଏଇ ଯୋଉ ଅଭିଶାପ ଦେଇଥିଲେ ଭଗବାନ ଚାହିଁଥିଲେ ସେ ଅଭିଶାପକୁ ବ୍ୟର୍ଥ କରିଦେଇପାରିଥାନ୍ତେ ଯେଉଁଭଳି ଭାବରେ ଯେତେବେଳେ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ସେ ସମୟରେ ଉତ୍ତରାଙ୍କ ଗର୍ଭରେ ପରୀକ୍ଷିତ ମହାରାଜ ରହିଥିଲେ ବ୍ରହ୍ମାସ୍ତ୍ର ତାଙ୍କୁ ଜାଳି ଦେଇଥିଲେ କିନ୍ତୁ ଭଗବାନ ତାଙ୍କୁ ଗୋଟେ ନୂତନ ଶରୀର ପ୍ରଦାନ କଲେ କିନ୍ତୁ ଭଗବାନ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ କିନ୍ତୁ ଭଗବାନ ଆଦ୍ୱାରା ଶିକ୍ଷା ଦେଉଛନ୍ତି ଏଠି ପ୍ରଭୁପାଦ ମହାରାଜଙ୍କ ଭାବାର୍ଥରେ କହୁଛନ୍ତି ଏଟାକୁ ସମସ୍ତେ ଜାଣିବା କଥା ଯେ ଯେଉଁମାନେ ଏତେ ଦ୍ୱାରା ସେମାନଙ୍କୁ ଏହି ଶିକ୍ଷା ଦିଆଗଲା ଯେ କେହି କେବେ ହେଲେ ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ଅବମାନନା କରିବା ଉଚିତ ନୁହେଁ ଆମେ ତ ଏମିତି ସାଧାରଣରେ ଜଣେ ପ୍ରକୃତରେ ମାନବ ଚୈତନ୍ୟ ଚାଣକ୍ୟ ତାଙ୍କର ନୀତିରେ କହିଛନ୍ତି ଆତ୍ମବତ୍ ସର୍ବଭୂତେଷୁ ଆମେ ନିଜକୁ ଯେଉଁଭଳି ଭାବରେ ଚିନ୍ତା କରୁଛେ ଆମର ନିଜର ସୁରକ୍ଷା ଚିନ୍ତା କରୁଛେ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ଭାବରେ ଆମେ ବ୍ୟବହାର କରିବା ଯାହା ପଶ୍ଚାତି ସ ପଣ୍ଡିତ ସିଏ ହେଉଛନ୍ତି ପ୍ରକୃତ ପଣ୍ଡିତ ବ୍ୟକ୍ତି ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ବିଶେଷ ଭାବରେ ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ କୁହାଯାଇଛି ଯେ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିବ ଅମାନିନା ମାନ ନିଜେ ମାନ ଦାବି କରିବ ନାହିଁ ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବ यही स्तरको आसिले आमे भगवानको नाम कीर्तन करिया पई योग्य हवा आउ जो माने ब्राह्मण एवं वैष्णव मान अछन्ति से माने उन्नत श्रेणी रो ताकु जे असम्मान प्रदर्शन करिया कथा एटा केन चिंता करिया कथा न किंतु भगवानको व्यवस्था रे से माने एबुली भाव रे विद्रोप करथिले जेज भई मुनि ऋषि माने तंको अभिशाप देथिले जा फल कि से ए जो मुसलटी जात हेतिला से मुसलटी तंकर कुल नाशन करिवो भगवान के एबुली भाव रे निजर लीला को संग करसंती जादव मान को लीला को संग करसंती तेणु प्रवास क्षेत्र को भगवान तंक पठेले एकाद स्कंद वर्णना करा जीव तंक पठेले जादव माने तुम जो ब्राह्मण का साप पाइच ताकू प्रतिकार करिया पई तुम जाओ प्रवास क्षेत्र को जाओ सेठी यज्ञ कर एवं सेठी दान धर्म करी तुम हे तो एथिरु मुक्ति जाय पाई पार प्रकृत रे से माने या माध्यम रे से माने तंग निज धाम को जाइसन प्रकृत रे से मुक्ति पाइसन किंतु जो माने ये लीला को जान नहांती माया मर लीला से माने भावंती ये वाली भाव रे दादा माने ध्वंस हेले तेणु एठारे जो कह जाउची जो से माने गले सेठारे प्रवास क्षेत्र रे सेठी सब यज्ञ करी अन्न चोरु रसं तेभ्यो दत्वा भगवद अर्पणम जो खाद्य प्रस्तुत कले भगवान को अर्पण कले भगवद गीता तृतीय अध्याय रे भगवान कहिसंती 12:50 हेला मो 15-20 मिनिट मो सारी कथा को महाराज के कहिबे तेणु जो आम खाद्य प्रस्तुत खाद्य ग्रहण करुचे समस्त खाद्य खाऊसंती खाली जे मनुष्य मान खाद्य खाऊसंती ता नुह पशु पक्षी कीट पतंग 84 लाख जीव से मान खाद्य ग्रहण करुसंती एक बहुनाम जो विरोधात काम भगवान प्रभुपाद मन भगवान कहते एक उपनिषद वर्णना करें हूँ चेतनशील भगवान हूँ चेतनशील आम हूँ चेतन चेतन नाम आगे कौन एक बहुनाम जो विरोधात काम आम हूँ चेतनशील भगवान चेतनशील आम नित्य भगवान मध्य नित्य नित्य नित्यानाम चेतन चेतनानाम एक बहुनाम जो विदधाति काम किंतु भगवान आम भीतर तपात कौन आम को बहुवचन कह भगवान को एक वचन कह भगवान होते एक किंतु से एक हेले समस्त जिते जीव अच्छा समस्त विदधाति काम समस्त जहाँ आवश्यकता भगवान प्रदान करती भागवत प्रथम स्कंद 13 अध्याय एक कथा नारद मुनि कहिसंती जे अहस्तानी संस्थानम अपादानी चतुष्पादम फर्गुनी तत्र महतां जीव जीवस्य जीवनम भगवान एभरी व्यवस्था करिसंती गोटे जीव आ गोटे जीवर जीवन तेणु समस्तर खाद्यर व्यवस्था करा जाय किंतु जन जितने मानव जन्म प्राप्त होती गोटे उन्नत जन्म से प्राप्त होती से मानव जन्म खाद्य विषय भगवद गीता 17 अध्याय भगवान कहिसंती किभली खाद्य आहार स्थिति सर्वस्व त्रिविधा भवती प्रिय ये जो भौतिक जगत त्रिगुण रही सत्व रज तम त्रिगुण त्रिगुण को जो मान जो गुण रही प्राधान्य रही गुण अनुसार भगवान खाद्य मत व्यवस्था कर आयु सत्व कौन सीटा जे आयु सत्व बड़ा आरोग्य सुख प्रीति विवर्धना रस्या स्निग्धा स्थिरा वृद्धा आहार सात्विक प्रिया सात्विक व्यक्ति मान जो रही जो ब्राह्मण सात्विक गुण रही से ही खाद्य वेजिटेरियन फूड से ग्रहण करेंगे कि जो मान रज गुण तम गुण आधिक्य रही से खाद्य कौन ना से रही कटु अम्ल लवण अति उष्ण तीक्ष्म रुक्म विदायन आहार राजस्व चेष्टा दुख शोक माया माया प्रदा जात जाम गत रस पुति पर्यद उचिष्टम भी चाहमें आहार तामस प्रिय यही सब माछ मांस इत्यादि सेवन कर रजतम व्यक्ति मान उदिष्ट तेणुक वेदरे मांसाहार व्यवस्था रही पशु बल व्यवस्था रही कहीं जड़े जन आमिष भक्षण कर कह तुम बंद करदे से बंद करना मन अच्छी आम कि तले जो जाइलु कोपेनहेगन से नगर कीर्तन कला बेले जड़े सब बटल सब गोटे से बटल गोटे बिक्री चलते जन चलते तेना सी आम सामने जोदे महाप्रभु प्रथम कीर्तन करें हरे कृष्ण महाप्रभु कीर्तन करें କିନ୍ତୁ ଆମ ସାଙ୍ଗରେ ଗଲେ ସେ ପ୍ରାୟ ଗୋଟେ କିଲୋମିଟର ଆମ ସାଙ୍ଗରେ ଗଲେ ତ ହେଇକିରି କିନ୍ତୁ କୀର୍ତ୍ତନ କରିଦେଖିଲେ ତ ୟୁ ଆର୍ ସ୍ପିକ୍ ଭେରି ଫାଷ୍ଟ ତ ବହୁତ ଶୀଘ୍ର ବୁଲୁଛ ତେଣୁ ଆମେ ଆସ୍ତେ ଆସ୍ତେ ବୋଲିକିରି ସେ ସବୁ ଆମ ସାଙ୍ଗରେ ମଧ୍ୟ କୀର୍ତ୍ତନ କଲେ ତେଣୁ ତାପରେ ଆମର ଜଣେ ପ୍ରଭୁ ଥିଲେ ତାଙ୍କୁ କହିଲେ ଡୋଣ୍ଟ ଟେକ୍ ନନ୍ ଭେଜ୍ ଫୁଡ୍ ହଁ ୱି କ୍ୟାନଟ୍ ଷ୍ଟପ୍ ଟେକିଂ ମିଟ୍ ତା ସେ କହିଲେ କମ୍ ଟୁ ଆୱାର ସେଣ୍ଟର ୟୁ ଆମର ଯଦି ପ୍ରସାଦ ପାଇବେ ସେତେବେଳେ ମଧ୍ୟ ତମେ ଏଇଟାକୁ ଛାଡ଼ିଦେବ ତେଣୁ ଏଇ ଯୋଉ ମାଛ ମାଂସ ଇତ୍ୟାଦି ରହିଛି ଏସବୁ ରଜଗୁଣ ତମଗୁଣ ବ୍ୟକ୍ତିଙ୍କର ଆଧାର ଖାଦ୍ୟ ହେଉଛି ଏଇଟା ତେଣୁକରି ବେଦରେ ପଶୁ ବଳିର ବ୍ୟବସ୍ଥା ରହିଛି କିନ୍ତୁ ଆର ଉଦ୍ଦେଶ୍ୟ ହେଉଛି କ'ଣ ନା ଆର ଉଦ୍ଦେଶ୍ୟ ହେଉଛି ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହି ଜନ୍ତୁ ନହି ତତ୍ର ଚୋଦନା ବ୍ୟବସ୍ଥିତ ବିବାହ ଯଜ୍ଞ ସୁରାଗ୍ରୀ ଆସୁ ନିବୃତ୍ତି ରିଷ୍ଠା ଯୋଉ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବା ସେଥିପାଇଁ ବେଦରେ ଏସବୁ ବ୍ୟବସ୍ଥା କରାଯାଇଛି କିନ୍ତୁ ଏଇଟାକୁ ଲୋକମାନେ ବୁଝିପାରିଲେ ନାହିଁ ଲୋକମାନେ ବୁଝିପାରିବେ ନାହିଁ କାରଣ ତାଙ୍କର ପ୍ରବୃତ୍ତି ରହିଛି ମାଂସ ଖାଇବାର ପ୍ରବୃତ୍ତି ରହିଛି ତେଣୁ ନାରଦ ମୁନି ବ୍ୟାସଦେବଙ୍କୁ କହିଲେ ତମେ ଯୁଗୋତ୍ସିତମ ଧର୍ମ ପ୍ରତି ଆମକୁ ସାହସ ଦ ତମେ ଏଇ ଯୋଉ ବେଦ ଇତ୍ୟାଦି ରଚନା କରିଛ ଏ ନିନ୍ଦନୀୟ କାର୍ଯ୍ୟ କଲ ଲୋକମାନେ ବୁଝିପାରିବେ ନାହିଁ ବେଦର ଦୁଆଇ ଦେଇ ଲୋକମାନେ ମାଂସାହାର ଇତ୍ୟାଦି ବ୍ୟବସ୍ଥା କରିବେ ମାଂସାହାର ଇତ୍ୟାଦି କରିବେ ତେଣୁ ପ୍ରକୃତରେ ଠିଆ ହିଁ ହେଇଥିଲା 2000 ବର୍ଷ ତଳେ ଠିଆ ହିଁ ହେଇଥିଲା ବୁଦ୍ଧଦେବ ଆସିଲେ ଭଗବାନଙ୍କର ଅବତାର ବୁଦ୍ଧଦେବ ଆସି ସେ ବେଦକୁ ନିନ୍ଦା କଲେ ଏଇ ପଶୁବଳିକୁ ବନ୍ଦ କରିବା ପାଇଁ ସେ ବେଦକୁ ନିନ୍ଦା କଲେ ତେଣୁ ଆମର ଯେଉଁ ହିନ୍ଦୁ ଧର୍ମ ଲୋପ ପାଇଯାଇଥିଲା ସାରା ଭାରତ ଏବଂ ଭାରତବର୍ଷ ବାହାରେ ଏଇ ବୁଦ୍ଧ ଧର୍ମ ବ୍ୟାପି ଯାଇଥିଲା ତେଣୁ ଏଇ 2200 ବର୍ଷ ତଳେ କଥା ଏ ଦୟାନଦୀ କୂଳରେ ଯେଉଁ ଯୁଦ୍ଧ ହେଇଥିଲା ଅଶୋକ ସେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଇଗଲେ କୁହାଯାଉଛି ଲକ୍ଷେ ଲୋକ ମୃତ୍ୟୁବରଣ କରିଥିଲେ ଏବଂ 150,000 ଲୋକ ଆହତ ହେଇଥିଲେ ତେଣୁ ଏହାକୁ ଦେଖିକିରି ଅଶୋକଙ୍କର ତାଙ୍କର ପ୍ରାଣ କାନ୍ଦି ଉଠିଲା ତେଣୁ ସେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ ଏବଂ ସେ ବୁଦ୍ଧ ଧର୍ମକୁ ଗ୍ରହଣ କଲେ କାରଣ ସେ ବୈଦିକ ଧର୍ମ ନଷ୍ଟ ହେଇଯାଇଥିଲା ତେଣୁ ଏଇ ଶିଶୁପାଳଗଡ଼ ହେଉଛି ତା ପ୍ରତୀକ ତାର ରହିଛି ତାର ଇତିହାସ ରହିଛି ତେଣୁ ଯାହା ହଉ ଯେତେବେଳେ ବୁଦ୍ଧ ଧର୍ମ ଚାରିଆଡ଼େ ବ୍ୟାପି ଯାଇଥିଲା ଆମ ବୈଦିକ ଧର୍ମ ଲୋପ ହେଇଯାଇଥିଲା ସେତେବେଳେ ଆସିଲେ କିଏ ନା ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଆସିଲେ ତେଣୁ ସେ ବେଦ ବୈଦିକ ଧର୍ମକୁ ସ୍ଥାପନ କଲେ ବେଦର ଯେଉଁ ଧର୍ମ ରହିଛି ଏଇ ପଶୁବଳି ଇତ୍ୟାଦି ଏଟାର ଉଦ୍ଦେଶ୍ୟ ନୁହଁ ପଶୁବଳି କରିବା ଆର ଉଦ୍ଦେଶ୍ୟ ହେଉଛି କ'ଣ ନା ଜଣେ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବ ସେଇଥିପାଇଁ ଏଇଟା ବ୍ୟବସ୍ଥା ରଖାଯାଇଛି କିନ୍ତୁ ଯେଉଁମାନେ ଉନ୍ନତ ଅଛନ୍ତି ଯେଉଁମାନେ ବ୍ରାହ୍ମଣ ଯେଉଁମାନେ ସାତ୍ତ୍ୱିକ ଗୁଣ ରହିଛି ସେମାନଙ୍କର ଖାଦ୍ୟ ଭଗବତ ଗୀତାରେ ଭଗବାନ କହିଛନ୍ତି 9:26 ଶ୍ଳୋକରେ କ'ଣ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମି ଭକ୍ତ୍ୟା ପ୍ରୟଚ୍ଛତି ତଦଂ ଭକ୍ତି ପ୍ରହୂତଂ ଅସ୍ନାମି ପ୍ରେତାତ୍ମନ ଭଗବାନ କହୁଛନ୍ତି ମୁଁ ଖାଏ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କହନ୍ତି ଯେ ଭଗବାନ ଖାଉନାହାନ୍ତି ବୋଲି ଆମେ ତାଙ୍କୁ ଭୋଗ ଦେଉଛେ ଭଗବାନ ଯଦି ଖାଆନ୍ତେ ତାହେଲେ ଆମେ ତାଙ୍କୁ ଭୋଗ ଦେଇନଥାନ୍ତେ ଏଇଭଳି ଭାବରେ କହୁଛନ୍ତି କିନ୍ତୁ ଭଗବାନ ଖାଇବା ଆଉ ଆମର ଖାଇବା ଭିତରେ ତଫାତ ରହିଛି ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି ସେ ହେଉଛି ପୂର୍ଣ୍ଣ ପୂର୍ଣ୍ଣରୁ ପୂର୍ଣ୍ଣ ଚାଲିଗଲେ ମଧ୍ୟ ପୂର୍ଣ୍ଣ ରହିବେ ପୂର୍ଣ୍ଣମେବ ବସିଛନ୍ତି ପୂର୍ଣ୍ଣା ପୂର୍ଣ୍ଣମା ପୂର୍ଣ୍ଣଶ୍ଚ ପୂର୍ଣ୍ଣଶ୍ଚ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ବସିଛନ୍ତି ଭଗବାନ ହେଉଛନ୍ତି ପୂର୍ଣ୍ଣ ପୂର୍ଣ୍ଣଠାରୁ ପୂର୍ଣ୍ଣ ଆସିଲେ ମଧ୍ୟ ସେ ସେଇଭଳି ଭାବରେ ପୂର୍ଣ୍ଣ ରହିବେ ତେଣୁ ଆମେ ଯେଉଁ ଖାଦ୍ୟ ଦେଉଛେ ପ୍ରଦାନ କରୁଛେ ଭଗବାନଙ୍କୁ ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ଖାଦ୍ୟ ଗ୍ରହଣ କଲେ ମଧ୍ୟ ସେ ଶେଷ ହେଇଯିବେ ନାହିଁ କାରଣ ସେ ହେଉଛନ୍ତି ପୂର୍ଣ୍ଣ ତେଣୁ ତାଙ୍କର ଯେଉଁ ଅବଶିଷ୍ଟ ରହୁଛି ସେ ମଧ୍ୟ ପୂର୍ଣ୍ଣ ହିସାବରେ ଆମେ ପ୍ରାପ୍ତ ହେଉଛେ ତେଣୁ ସେହି ଖାଦ୍ୟ ଆମେ ଯଦି ଗ୍ରହଣ କରିବା ଭଗବତ ଗୀତା ତୃତୀୟ ଅଧ୍ୟାୟରେ ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବାର୍ଥରେ କହୁଛନ୍ତି ସେ କଥା ସାଧାରଣତଃ ଲୋକମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ନିଜ ପାଇଁ ଗ୍ରହଣ କରୁଛନ୍ତି ନିଜ ପାଇଁ ରୋଷେଇ କରୁଛନ୍ତି ଯଜ୍ଞ ସୃଷ୍ଟା ସିନ ସନ୍ତୋ ମୁଖ୍ୟନ୍ତେ ସର୍ବକିଳବି ସେହି ଭୁଞ୍ଜନ୍ତେ ଯୁ ଏବଂ ପାପା ଯିଏ ପଚନ୍ତି ଆତ୍ମକାରଣା ଶତକଡ଼ା 99% ଲୋକ ନିଜ ପାଇଁ ଭୋଜନ କରୁଛନ୍ତି ରନ୍ଧନ କରୁଛନ୍ତି ଅବଶ୍ୟ ସମସ୍ତେ ରନ୍ଧନ କରୁଛନ୍ତି କିନ୍ତୁ ଶତକଡ଼ା 99% ଲୋକ ନିଜ ପାଇଁ ରନ୍ଧନ କରୁଛନ୍ତି କେମିତି ନିଜେ ଟେଷ୍ଟ ପାଇବା ରୋଷେଇ କଲାବେଳେ ଚାକି ଦେଉଛନ୍ତି ଲୁଣ ଠିକ୍ ହେଲା କି ନାହିଁ ଠିକ୍ ଭାବରେ ମସଲା ପଡ଼ିଛି କି ନାହିଁ ଚାକି ଦେଉଛନ୍ତି କିନ୍ତୁ ଭଗବାନ ଭକ୍ତ ସେଥିରେ ରୋଷେଇ କରୁଛନ୍ତି ରୋଷେଇ କରୁଛନ୍ତି ସେଇଟା ମଧ୍ୟ ଭକ୍ତିରେ ପରିଣତ ହେଇଯାଉଛି ତେଣୁ ରୋଷେଇ କଲାବେଳେ ସେ ଭଗବାନଙ୍କୁ ତ ଚିନ୍ତା କରୁଛନ୍ତି ଅନ୍ନ ଡାଲି ସବ୍ଜି ଯାହା କରୁଛନ୍ତି ଭଗବାନଙ୍କୁ ଅର୍ପଣ କରାଯିବ ସେ ତାକୁ ଟେଷ୍ଟ କରିପାରିବେ ନାହିଁ ତେଲ ପଡ଼ିଲା କି ନାହିଁ ଲୁଣ ପଡ଼ିଲା କି ନାହିଁ ସେ ଟେଷ୍ଟ କରିପାରିବେ ନାହିଁ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି କିନ୍ତୁ ଯଦି ଭଗବାନଙ୍କୁ ପ୍ରଦାନ କରାଯାଉଛି ଯଜ୍ଞ ସୃଷ୍ଟା ସିନ ସନ୍ତୋ ସେ ଯୋଉ ଭଗବାନ ପ୍ରଦାନ କରାଯାଉଛି ଯୋଉ ଖାଦ୍ୟ, ସେ ଯୋଉ ଅବଶିଷ୍ଟ ରହୁଛି ଏଇଟା ସମସ୍ତ କିଳିବିଷ ସମସ୍ତ ପାପରୁ ମୁକ୍ତ ହେଇଯାଉଛି। ତେଣୁ ଯେଉଁମାନେ ସେ ଭଗବତ ପ୍ରସାଦ ପ୍ରାପ୍ତ ହେଉଛନ୍ତି, ପ୍ରସାଦେ ସର୍ବ ଦୁଃଖାନାମ ହାନି ରସ୍ୟ ପ୍ରଜାତେ ପ୍ରସନ୍ନ ଚେତୁ ସେଇ ଆସୁ ବୁଦ୍ଧି ପର୍ଯ୍ୟବତିଷ୍ଠତେ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ସେ କଥା। ଏଇ ଯୋଉ ପ୍ରସାଦ ଆମେ ପ୍ରାପ୍ତ ହେଉଛେ, ଖାଦ୍ୟ ପ୍ରସାଦ ହଉ ଯେକୌଣସି ପ୍ରସାଦ ଭଗବାନ ଦଉଛନ୍ତି, ଏ ଆମର କଣ ହଉଛି ନା ସମସ୍ତ ଦୁଃଖରୁ ଆମକୁ ମୁକ୍ତ କରୁଛି। ପ୍ରସାଦ ସର୍ବ ଦୁଃଖାନାମ ହାନି ରସ୍ୟ ପ୍ରଜାତେ, ଏବଂ ଖାଲି ଯେ ଦୁଃଖରୁ ଆମକୁ ମୁକ୍ତ କରୁଛି ତାହା ନୁହଁ, ଆମେ ପ୍ରସନ୍ନ ଚେତ ହଉଛେ ଭଗବତ ପ୍ରସାଦ। ଜଣେ ଯଦି ପ୍ରସାଦ ଗ୍ରହଣ କରୁଛି ସେତେବେଳେ ସେ କୃତ୍ୟକୃତ ହେଇଯାଉଛି ଭଗବାନ ପ୍ରସାଦ। ଆଉ ଗୋଟେ ଯେଉଁଗୁଡ଼ା ଖାଦ୍ୟ ଅର୍ପଣ ହଉନି, ସେ ଯେତେ ଟେଷ୍ଟ ହେଲେ ମଧ୍ୟ କ'ଣ ହେଉଛି, ସେ ତାକୁ ମୃତ୍ୟୁମୁଖକୁ ନେଇଯାଉଛି, ନର୍କ ଆଡ଼କୁ ନେଇଯାଉଛି, ପାପ ପାପର ଫଳ ପ୍ରାପ୍ତ ହେବେ ସେମାନେ। କିନ୍ତୁ ଜଣେ ଭଗବତ ପ୍ରସାଦ ପାଉଛନ୍ତି, ସେତେବେଳେ ଖାଦ୍ୟ ଆରମ୍ଭ ସମୟରେ ମଧ୍ୟ ସେମାନେ କୃତ୍ୟକୃତ ହେଇଯାଉଛନ୍ତି। ଭକ୍ତି ହେଉଛି ଏଭଳି ଭାବରେ ସାଧନ ସଦା ସାଧନ ଦଶାରେ ମଧ୍ୟ ଜଣେ ଆନନ୍ଦ ଅନୁଭବ କରୁଛି। ତୋ କବୈ ଭାଇ ନୃତ୍ୟ ଭକ୍ତି ପରମା ମୁଦା, ଏ ଯୋଉ ଭକ୍ତି ରହୁଛି ଏ ଏଭଳି ଗୋଟେ ମାର୍ଗ ଯେ ସାଧନ ଦଶାରେ ମଧ୍ୟ ଜଣେ ଆନନ୍ଦ ପ୍ରାପ୍ତ ହେଉଛି। ଜଣେ ସିଦ୍ଧି ପ୍ରାପ୍ତ ହେଲେ ଆନନ୍ଦ ପ୍ରାପ୍ତ ହୁଅନ୍ତି, କର୍ମ ମାର୍ଗ ଜ୍ଞାନ ମାର୍ଗ ବା ଯୋଗ ମାର୍ଗ ସିଦ୍ଧି ପ୍ରାପ୍ତ ହେଲେ ସେମାନେ ଆନନ୍ଦ ପ୍ରାପ୍ତ ହେବେ, ସାଧନ ଦଶାରେ ସେମାନେ ଆନନ୍ଦ ପ୍ରାପ୍ତ ହେଇପାରିବେ ନାହିଁ। କିନ୍ତୁ ଏଇ ଯୋଉ ଭକ୍ତି ମାର୍ଗ ଏଭଳି ଅତ ଭାଇ କବୟ ନିତ୍ୟଂ ଭକ୍ତି ପରମୟା ବୁଦା, ଯେ ଭକ୍ତି ଏଭଳି ମାର୍ଗ ଯେ ସାଧନ ଦଶାରେ ମଧ୍ୟ ଜଣେ ଆନନ୍ଦ ପ୍ରାପ୍ତ ହେବ। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି କଥା। ତେଣୁ ଜଣେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛି, ସେ ତ ଚିନ୍ତା କରୁଛି ଓ ଏ ଭଗବାନ ଏଇଟାକୁ ଗ୍ରହଣ କରିଛନ୍ତି, ସେତେବେଳେ ସେ କୃତ୍ୟକୃତ ହେଇଯାଉଛନ୍ତି। ଇଏ ହେଉଛି ଭକ୍ତିର ଆନନ୍ଦ, ସାଧନ ଦଶାରେ ମଧ୍ୟ ଜଣେ ଆନନ୍ଦ ପ୍ରାପ୍ତ ହେବ। ତେଣୁ ଲୋକମାନେ ଏଇଟା ବୁଝିନାହାନ୍ତି, ସେମାନେ ନିଜ ପାଇଁ ରନ୍ଧନ କରୁଛନ୍ତି, ନିଜ ପାଇଁ ଖାଦ୍ୟ ଗ୍ରହଣ କରୁଛନ୍ତି। ସେଥିପାଇଁ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ମୋଘାୟୁ ଇନ୍ଦ୍ର ଅଘାୟୁ ଇନ୍ଦ୍ର ରାମ ମୋଘଙ୍କ ପାଚ ସହଜୀବତୀ, ତାଙ୍କର ଆୟୁଷ ଅଘ ପାପପୂର୍ଣ୍ଣ ହେଇଯାଉଛି, କାରଣ ସେମାନେ ଇନ୍ଦ୍ରିୟ ତୃପ୍ତି ପାଇଁ କାର୍ଯ୍ୟ କରୁଛନ୍ତି। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଇନ୍ଦ୍ରିୟାରାମ, ଗୋଟେ ହେଉଛି ଆତ୍ମାରାମ। ତେଣୁ ଯେଉଁମାନେ ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରୁଛନ୍ତି, ଭଗବାନଙ୍କର କିଛି କାର୍ଯ୍ୟ କରୁଛନ୍ତି, ସେମାନେ ଆତ୍ମାରାମ, ସେମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ସେ ଖାଦ୍ୟ ଗ୍ରହଣ କଲାବେଳେ ମଧ୍ୟ ଯେଉଁ ଭାଗବତ ମନ୍ଦ ଏକାଦଶ ସ୍କନ୍ଧରେ ସେ କଥା ଆମ ନବଯୋଗେନ୍ଦ୍ର ସେ କଥା କହୁଛନ୍ତି ଯେ ଭକ୍ତି ପରେ ସହାନୁଭବ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ ପ୍ରପଦ୍ୟମାନ ସେ ଯଥା ସ୍ନଦସୀ ତୁଷ୍ଟି ପୁଷ୍ଟି କ୍ଷୁଦପାୟ ଅନୁଭାସମ। ଜଣେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛି, ସେତେବେଳେ ଗୋଟିଏ ଗୁଣ୍ଡା ଯେତେବେଳେ ଗ୍ରହଣ କରୁଛି, ସେତେବେଳେ ତିନୋଟି ଜିନିଷ ହେଉଛି, କ'ଣ କ'ଣ ନା ତୁଷ୍ଟି, ଖାଦ୍ୟର ଟେଷ୍ଟ ସେମାନେ ପ୍ରାପ୍ତ ହେଉଛନ୍ତି, ପୁଷ୍ଟି ଶରୀରର ପୁଷ୍ଟି ସାଧନ ହେଉଛି, ଏବଂ ତାଙ୍କର କ୍ଷୁଧା ନିବାରଣ ହେଉଛି। ତେଣୁ ସେହିଭଳି ଭାବରେ ଜଣେ ଭକ୍ତି କରୁଛନ୍ତି ମାନେ ଯେତିକି ଭକ୍ତି ମାର୍ଗରେ ଅଗ୍ରସର ହେଉଥିବେ ସେତିକି ସେମାନେ ଆନନ୍ଦ ପ୍ରାପ୍ତ ହେଉଥିବେ, ପରସ ଅନୁଭବ ଭଗବାନଙ୍କର ଅନୁଭବ ସେମାନେ ପ୍ରାପ୍ତ ହେଉଥିବେ, ଏବଂ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ, ଅନ୍ୟ ଯେଉଁ ଭୌତିକ ଆସକ୍ତି ରହିଛି ସେଥିରୁ ସେମାନେ ବିରକ୍ତି ଆସୁଥିବ ବା ମୁକ୍ତ ହେଉଥିବେ। ତେଣୁ ଇଦାଦମାନେ ଯେଉଁ ଖାଦ୍ୟ ଅର୍ପଣ କଲେ ସେ କୁହାଯାଉଛି ଅନ୍ନଂ ଚୋରୁ ରସଂ ତେଭ୍ୟୋ, ସେ ଯେଉଁ ଯଜ୍ଞ କରିଥିଲେ ସେ ଯଜ୍ଞରେ ଯେଉଁ ଅନ୍ନକୁ ପ୍ରଦାନ କରାଯାଇଥିଲା ସେ ଉରୁ ରସଂ ବହୁତ ସୁନ୍ଦର ରସାଳଯୁକ୍ତ ରସ ପୂର୍ଣ୍ଣ ଖାଦ୍ୟ ସବୁ ଦିଆଯାଇଥିଲା, ସେ ଖାଦ୍ୟ ଦତ୍ତା ଭଗବତ ଅର୍ପଣ ଭଗବାନ ଅର୍ପଣ କରି ସେ ଦିଆଯାଇଥିଲା। ତେଣୁ ସେଇଟାକୁ ଦେଇ ଗୋ ପ୍ରାର୍ଥା ସବ ସୁରା, ଏ ସୁର ଏମାନେ ସବୁ କ୍ଷତ୍ରିୟ, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପ୍ୟ ପଳାୟନମ ଦାନଂ ଈଶ୍ୱର ଭାବସ୍ୟ କ୍ଷାତ୍ର କର୍ମ ସ୍ୱଭାବତମ, ଇଏ ହେଉଛି କ୍ଷତ୍ରିୟର କର୍ମ। ତେଣୁ ଯାଦବମାନେ କ୍ଷତ୍ରିୟ ସୁରା ଥିଲେ, ସେମାନେ ବୀର ଥିଲେ, ସେମାନେ ବୀର ଥିଲେ ମଧ୍ୟ ଗୋ ପ୍ରାର୍ଥା ସବ ସବୁ ଯେଉଁ କାର୍ଯ୍ୟ କରୁଥିଲେ ଗାଭୀମାନଙ୍କର ପ୍ରୀତି ଉଦ୍ଦେଶ୍ୟରେ, ଗାଭୀମାନଙ୍କର ଉପକାର ପାଇଁ ଏବଂ ବିକ୍ରମାନଙ୍କର ଉପକାର ପାଇଁ ସେ କାର୍ଯ୍ୟ କରାଯାଉଥିଲା। ଯଦି ଯେଉଁ ଆମର ସମାଜ ରହିଛି, ସଂସ୍କୃତି ରହିଛି, ଆମର ଯେଉଁ ଚାତୁର୍ବର୍ଣ୍ଣ ମାୟା ସୃଷ୍ଟମ ଯେଉଁ ରହିଛି, ଚାତୁର୍ବର୍ଣ୍ଣ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏବଂ ଚାରି ଆଶ୍ରମର ରହିଛି ସନ୍ନ୍ୟାସ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ, ଏଇ ଚାରି ଆଶ୍ରମ ଏବଂ ଚାରି ଯେଉଁ ରହିଛି ବର୍ଣ୍ଣ, ଏଇ ବର୍ଣ୍ଣ ଯଦି ଶୃଙ୍ଖଳିତ ଭାବରେ ରହିବେ ତାହେଲେ ସମାଜର ଉନ୍ନତି ସାଧନ ହେବ, ଆଜିକାଲି କଳିଯୁଗରେ ସେଇଟା ନଷ୍ଟ ହେଇଯାଉଛି। ତେଣୁ ଗୋ ବିପ୍ର ଭଗବାନ ମଧ୍ୟ କୁହାଯାଉଛି ନମ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗଦିତାୟ କୃଷ୍ଣାୟ ଗୋବିନ୍ଦାୟ ନମ ନମ।
ଭଗବାନ ଗାଭୀ ଏବଂ ବ୍ରାହ୍ମଣମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ଉପକାର ପାଇଁ ସବୁ କାର୍ଯ୍ୟ କରନ୍ତି। ଯଦିଓ ଭଗବାନଙ୍କୁ ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଛନ୍ତି, ସମସ୍ତଙ୍କ ପାଇଁ ସମାନ, କିନ୍ତୁ ତଥାପି ସେ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଏବଂ ବ୍ରାହ୍ମଣମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଯେଉଁ ସମାଜରେ ଗାଭୀ ଏବଂ ବ୍ରାହ୍ମଣମାନେ ସୁରକ୍ଷିତ ଥାଆନ୍ତି, ସେ ସମାଜ ଉନ୍ନତ ସମାଜ, ସେ ସମାଜ ଉନ୍ନତି ମାର୍ଗରେ ଅଗ୍ରଗତି କରିବ। କିନ୍ତୁ ଆଜି ସେସବୁ ଲୋପ ହୋଇଯାଇଛି, ଗୋ ରକ୍ଷା ହେଉନାହିଁ। ଭଗବତ ଗୀତାରେ ଆମର ଯେଉଁ ରହିଛନ୍ତି 30 ଲକ୍ଷ ପଶୁ ରହିଛନ୍ତି, ତେଣୁ ଅଷ୍ଟାଦଶ ହଜାର ଭଗବାନ କହୁଛନ୍ତି ଗୋ ରକ୍ଷା, କୃଷି ଗୋରକ୍ଷା ବାଣିଜ୍ୟମ। 30 ଲକ୍ଷ ପଶୁ ଭିତରେ ଗାଭୀଙ୍କୁ ଭଗବାନ କହୁଛନ୍ତି ସୁରକ୍ଷା ଦେବା ପାଇଁ। ଅନ୍ୟ ଯେତେ ପଶୁ ରହିଲେ ତାଙ୍କ ବିଷୟରେ କହିନାହାନ୍ତି ଭଗବାନ ସୁରକ୍ଷା ପାଇଁ। ତେଣୁ ସମାଜରେ ଯେତେବେଳେ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ଏବଂ ଯେତେବେଳେ ବ୍ରାହ୍ମଣମାନଙ୍କ ସମ୍ମାନ ପ୍ରଦର୍ଶନ କରାଯିବ, ତାହେଲେ ସେ ସମାଜ ଉନ୍ନତି କରିବ। ଆମର ଯେତେବେଳେ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଦରେ 10 ଅଧ୍ୟାୟରେ ଯୁଧିଷ୍ଠିର ମହାରାଜଙ୍କ ରାଜଶାସନରେ ତାହା ହିଁ ହେଉଥିଲା। ଯୁଧିଷ୍ଠିର ମହାରାଜ ଯେଉଁ ଧର୍ମ ସ୍ଥାପନ କରୁଥିଲେ, ଧର୍ମ ଅନୁସାରେ କାର୍ଯ୍ୟ କରୁଥିଲେ, ସେଥିପାଇଁ କାମଂ ବବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଶି ସୂକ୍ଷ୍ମ ବ୍ରଜାନ ଗାବ ପୟ ସୋଧି ସୁତିର ମୁଦା। ଗାଭୀମାନେ ଏତେ ଆନନ୍ଦରେ ଥିଲେ, ତାଙ୍କର ପହ୍ନାରୁ ସ୍ୱତଃ କ୍ଷୀର ଜାତ ହୋଇକରି ଭୂମି ସବୁ ଓଦା ହୋଇଯାଉଥିଲା, ବର୍ଷାରେ ଓଦା ହେବାର ଆବଶ୍ୟକତା ନଥିଲା। ଏଭଳି ଯୁଧିଷ୍ଠିର ମହାରାଜଙ୍କ ରାଜଶାସନ ଥିଲା। ତେଣୁ ଏଇଭଳି ଭାବରେ ଯାଦବମାନେ ସବୁ ଖାଦ୍ୟକୁ ଅର୍ପଣ କରି, ବ୍ରାହ୍ମଣମାନଙ୍କୁ ଅର୍ପଣ କରି ଏବଂ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। କିଭଳି ଭାବରେ ନା ପ୍ରଣୀମୁ ଭୂବି ମୂର୍ଦ୍ଧବି, ପ୍ରଣାମ କରିବା। ପ୍ରଣାମ କରିବାର ମଧ୍ୟ ବିଧି ରହିଛି, ବିଭିନ୍ନ ପ୍ରକାର ବିଧି ରହିଛି କେମିତି ଆମେ ପ୍ରଣାମ କରିବା। ଭଗବତ ଗୀତାରେ ସମସ୍ତ ଜ୍ଞାନ ପ୍ରଦାନ କରିସାରିଲା ପରେ ଭଗବାନ କହୁଛନ୍ତି ଅର୍ଜୁନ, ଯଦି ଚିନ୍ତା କରିବେ ପ୍ରଭୁ ଏତେ କଥା କହିଲେ ଆଉ ମୋର ମନେ ନହେଉନି ଏତେ ଜିନିଷ କ'ଣ କରିବି। ତେଣୁ ଭଗବାନ କହୁଛନ୍ତି ଠିକ୍ ଅଛି ଅର୍ଜୁନ, ତୁମେ 4 ଜିନିଷ କର, ବେଶୀ କିଛି ନ କରିପାରିଲେ ନାହିଁ। ନା କ'ଣ କ'ଣ ପ୍ରଭୁ? ନା ମନମନା ଭବ, ମନରେ ମୋର ଚିନ୍ତା କର, ମତ ଭକ୍ତ, ମୋର ଭକ୍ତ ହୁଅ, ମତ ଯାଜି, ମୋତେ ଯାଜନ କର ବା ମୋର ପୂଜା କର, ଏବଂ କିଛି ନ କରିପାରିଲେ ମାଙ୍ଗ ନମସ୍କୁରୁ, କେବଳ ମୋତେ ନମସ୍କାର କର, ତାହେଲେ ମାମ୍ ଏବ ଏସ୍ଏସି ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ। ଦୁଇଥର ଭଗବାନ କହିଲେ ଏବ ଏସ୍ଏସି ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ। ତେଣୁ ଏହି ପ୍ରଣାମର ବହୁତ ତାତ୍ପର୍ଯ୍ୟ ରହିଛି, ବହୁତ ଅର୍ଥ ରହିଛି। କେବଳ ଆମେ ଜଣେ ପ୍ରଣାମ କରିଦେବା, ବାଞ୍ଛା କଳ୍ପତୁର୍ଭ୍ୟସ୍ତ କୃପା ସିନ୍ଧୁ ଭାବନେଭ୍ୟୋ ବୈଷ୍ଣବେଭ୍ୟୋ ନମ ନମ, ଆମେ ଏହି ପ୍ରଣାମ କରାଯାଏ। ଏହି ପ୍ରଣାମ ମାଧ୍ୟମରେ ଜଣେ ବହୁତ କିଛି ଆଶୀର୍ବାଦ ପ୍ରାପ୍ତ ହୁଏ। ତେଣୁ ଏହିଭଳି ଭାବରେ ଯାଦବମାନେ ଏହିଭଳି ଭାବେ ପ୍ରଣାମ କଲା ପରେ ତା ପର ଅଧ୍ୟାୟରେ ଆମେ ଶ୍ରବଣ କରିବା ଯେ କିଭଳି ତାଙ୍କ ଭିତରେ ଫାଇଟିଂ ଆରମ୍ଭ ହେଲା। ତେଣୁ ଯାହା ହଉ ଆମର ମହାରାଜ ଆସିଛନ୍ତି, ତାଙ୍କ ପାଦପଦ୍ମରେ ମୁଁ କ୍ଷମା ପ୍ରାର୍ଥନା କରୁଛି ଯେ ମୋତେ ଆଦେଶ ପ୍ରଦାନ କରାଗଲା କିଛି ଭାଗବତ କଥା କହିବା ପାଇଁ। ତେଣୁ ସିଏ ବର୍ତ୍ତମାନ କିଛି କଥା କହିବେ, ମୋର କଥାକୁ ବିଶ୍ରାମ ଦେଉଛି। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି, ଦାଇ ଗୌର ପ୍ରେମାନନ୍ଦେ।
ଆପଣମାନେ ଟିକେ ଧୈର୍ଯ୍ୟ ଧରି ବସନ୍ତୁ, କହିଲା ପରେ ଆମର ଅନେକ ପ୍ରୋଗ୍ରାମ ସବୁ ଅଛି, ଆମେ ଜଣେଇବୁ ଯେ ସେଗୁଡ଼ା ପାଇଁ ସମୟ ଲାଗିବ, କାରଣ ଏ ବିଧାନରେ ପଇସାରେ ମଧ୍ୟ ଆମର ପୁରୀ ଧାମକୁ ଯିବାର ଅଛି, ସେଥିପାଇଁ ସେ ଷଟପୂର୍ଣ୍ଣିମା ଆପଣମାନେ କଣ୍ଟାକ୍ଟ କରିବେ, କହିବି ତାପରେ ଅନ୍ୟାନ୍ୟ ସବୁ ପ୍ରୋଗ୍ରାମ ଗୁଡ଼ା ଆମେ ଘୋଷଣା କରିବୁ। ଏବଂ ବର୍ତ୍ତମାନ ମହାରାଜଙ୍କୁ ଅନୁରୋଧ କରୁଛି ସେ କିଛି ଆମକୁ
ଲାଇନ୍ ତ ନାହିଁ, ମୋର ଆବଶ୍ୟକତା ନାହିଁ। ଗୁରୁବେ